ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆମେ ଆଜିଠାରୁ ଯେଉଁ ସାତ ଦିନ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା କୀର୍ତ୍ତନ କରିବାକୁ ଯାଉଛେ, ଯଦିଓ ଶ୍ରୀମଦ୍ ଭାଗବତ ଏକ ଅଗାଧ ସାଗର ସଦୃଶ ଏବଂ ସମସ୍ତ ଭାଗବତ କଥା ଆସ୍ୱାଦନ କରିବା ଏହି ସାତ ଦିନ ମଧ୍ୟରେ ସମ୍ଭବପର ନୁହେଁ, ଯଦିଓ ଅନେକ କ୍ଷେତ୍ରରେ ସାତ ଦିନ ମଧ୍ୟରେ ଶ୍ରୀମଦ୍ ଭାଗବତ ଶେଷ କରିବାର ପ୍ରୟାସ କରାଯାଇଥାଏ, କିନ୍ତୁ ପ୍ରକୃତ ପକ୍ଷେ ଶ୍ରୀମଦ୍ ଭାଗବତ ଆସ୍ୱାଦନ କରାଯାଇପାରେ ନା। ଭଗବାନଙ୍କର ଲୀଳା ଅସୀମ, ତେଣୁ ଆମେ ଶ୍ରୀମଦ୍ ଭାଗବତର ଗୋଟିଏ ପ୍ରସଙ୍ଗକୁ ନେଇ ଆମେ ସାତ ଦିନ ଧରି ଆଲୋଚନା କରିବା ପାଇଁ ମୁଁ ମନସ୍ଥ କରିଛି, ଯାହାଦ୍ୱାରା ଆମେ ଶ୍ରୀମଦ୍ ଭାଗବତର ରସ ଆସ୍ୱାଦନ କରିପାରିବା। ତେବେ ଏହି ଶ୍ରୀମଦ୍ ଭାଗବତର ଆରମ୍ଭ କିପରି ହେଲା ସେ ସମ୍ବନ୍ଧରେ ପ୍ରଥମେ ଆମେ ଆଲୋଚନା କରିବା। ନୈମିଷାରଣ୍ୟରେ ଏକତ୍ରିତ ମୁନିଗଣ, ଯେଉଁମାନେ କି ଏକ ସହସ୍ର ବର୍ଷ ବ୍ୟାପୀ ଯଜ୍ଞର ଅନୁଷ୍ଠାନ ଆରମ୍ଭ କରିଥିଲେ ଏବଂ ସେମାନଙ୍କର ଏହି ଯଜ୍ଞ ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ଯେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା, କାରଣ ମୁନି ଋଷିମାନେ ଯେଉଁମାନେ ତ୍ରିକାଳ ଦ୍ରଷ୍ଟା ଥିଲେ ସେମାନେ ଜାଣିପାରିଥିଲେ ଯେ କଳିଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ, ଯେପରି ଶ୍ରୀମଦ୍ ଭାଗବତରେ କୁହାଯାଇଛି, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବସ୍ମିନ୍ ଯୁଗେ ଜନା ମନ୍ଦ ସୁମନ୍ଦ ମତୟୋ ମନ୍ଦ ଭାଗ୍ୟା ହି ଉପଦ୍ରୁତ। କଳିଯୁଗର ଲୋକମାନେ ପ୍ରାୟ ଅଳ୍ପ ଆୟୁଷ ହେବେ, ସେମାନଙ୍କର ଆୟୁ ଅତି ଅଳ୍ପ ହେବ ଏବଂ ସେମାନେ ମନ୍ଦ ଭାଗ୍ୟ, ସେମାନଙ୍କର ଭାଗ୍ୟ ମନ୍ଦ ହେବ କଳିଯୁଗରେ, ଏବଂ ସେମାନେ ବିଭିନ୍ନ ପ୍ରକାର କଷ୍ଟ ବା ସମସ୍ୟା ଦ୍ୱାରା ପୀଡ଼ିତ ହେବେ କଳିଯୁଗର ଲୋକମାନେ। ତେଣୁ ମୁନି ଋଷିମାନେ ଏକଥା ଚିନ୍ତା କରି କିପରି କଳିଯୁଗର ପ୍ରଭାବକୁ ପ୍ରତିହତ କରିବେ, ସେଥିପାଇଁ ସେମାନେ ଏକ ସହସ୍ର ବର୍ଷ ବ୍ୟାପୀ ଯଜ୍ଞ ଅନୁଷ୍ଠାନର ଆରମ୍ଭ କରିଥିଲେ, କିନ୍ତୁ ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେବା ସ୍ଥାନରେ ଯଜ୍ଞ ଅଗ୍ନିରୁ ଧୂମ୍ର ନିର୍ଗତ ହେଲା, ଧୂଆଁ ବାହାରିଲା ଏବଂ ସେହି ଧୂମ୍ର ଦ୍ୱାରା ମୁନି ଋଷିମାନଙ୍କର ମୁଖମଣ୍ଡଳ କାଳିମା ଯୁକ୍ତ ହୋଇପଡ଼ିଲା, ଯାହାଫଳରେ ମୁନି ଋଷିମାନେ ଚିନ୍ତା କଲେ ଯେ ବର୍ତ୍ତମାନ ଯଜ୍ଞ ଅନୁଷ୍ଠାନ କଳିଯୁଗରେ ସଫଳ ନୁହେଁ। ବସ୍ତୁତଃ ଯଜ୍ଞ ଅନୁଷ୍ଠାନ ତ୍ରେତା ଯୁଗର ଯୁଗ ଧର୍ମ ଥିଲା, ପ୍ରତିଟି ଯୁଗରେ ଗୋଟିଏ ଗୋଟିଏ ଯୁଗ ଧର୍ମ ରହିଥାଏ ଯୁଗର ଅନୁସାରେ, ଯେପରି ସତ୍ୟଯୁଗର ଯୁଗ ଧର୍ମ ହେଲା ଧ୍ୟାନ, କୃତେ ଅଧ୍ୟାୟତ ବିଶ୍ୱ ସତ୍ୟଯୁଗରେ, କାରଣ ଲୋକମାନେ ଶତକଡ଼ା ଶହେଭାଗ ଧର୍ମପରାୟଣ ଥିଲେ, ତେଣୁ ସେମାନଙ୍କର ଆୟୁ ସେହି ତୁଳନାରେ ଅଧିକ ଥିଲା। ସତ୍ୟଯୁଗର ଲୋକମାନେ 100,000 ବର୍ଷ ଜୀବିତ ରହୁଥିଲେ, ତେଣୁ ସେମାନେ ଅନେକ ସମୟରେ ଆମେ ଶୁଣିବାକୁ ପାଉ ମୁନି ଋଷିମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରୁଥିଲେ, କେହି 40,000 ବର୍ଷ, କେହି 50,000 ବର୍ଷ ଧରି ତପସ୍ୟା କରୁଥିଲେ। ସେତେବେଳେ ଆମର ବିଶ୍ୱାସ ହୁଏନି ଯେ ଏହା କିପରି ସମ୍ଭବ, ତେଣୁ ଆମେ ଏହାକୁ କପୋଳ କଳ୍ପିତ କଥା ବୋଲି ମନେ କରିଥାଉ, କିନ୍ତୁ ଯେହେତୁ ସତ୍ୟଯୁଗରେ ଲୋକମାନଙ୍କର ଆୟୁ 1,00,000 ବର୍ଷ ଥିଲା, ତେଣୁ 40-50,000 ବର୍ଷ ତପସ୍ୟା କରିବା କିଛି ଆଶ୍ଚର୍ଯ୍ୟକର ଘଟଣା ନୁହେଁ। ତେବେ ସତ୍ୟଯୁଗରେ ଲୋକମାନେ ଭଗବାନ ବିଷ୍ଣୁଙ୍କର ଧ୍ୟାନ କରୁଥିଲେ, ତାହା ହିଁ ଥିଲା ଯୁଗ ଧର୍ମ। ଯେତେବେଳେ ତ୍ରେତା ଯୁଗ ଆସିଲା, ସେତେବେଳେ ଶତକଡ଼ା 100 ଭାଗ ଧର୍ମରେ 25 ଭାଗ ଅଧର୍ମ ମିଶ୍ରିତ ହୋଇଗଲା, ଅର୍ଥାତ୍ ଧର୍ମ 75 ଭାଗକୁ କମି ଆସିଲା ଏବଂ 25 ଭାଗ ଅଧର୍ମ ମିଶ୍ରିତ ହେଲା, ଯାହାଫଳରେ ଲୋକମାନଙ୍କର ଆୟୁ 10 ଗୁଣ କମିଗଲା। ସତ୍ୟଯୁଗରେ ଯେଉଁ ଲୋକମାନେ 1,00,000 ବର୍ଷ ଜୀବିତ ରହୁଥିଲେ, ତ୍ରେତା ଯୁଗରେ ସେମାନଙ୍କର ଆୟୁ ମାତ୍ର 10,000 ବର୍ଷ ହେଲା। ଏବଂ ପୁଣି ଯେତେବେଳେ ଦ୍ୱାପର ଯୁଗ ଆସିଲା, ଦ୍ୱାପର ଯୁଗରେ 50 ଭାଗ ଧର୍ମ 50 ଭାଗ ଅଧର୍ମ, ତେଣୁ ତ୍ରେତା ଯୁଗର ଯୁଗ ଧର୍ମ ହେଲା ଯଜ୍ଞ ଅନୁଷ୍ଠାନ। ସେତେବେଳେ ରାଜା ମହାରାଜାମାନେ ବଡ଼ ବଡ଼ ଯଜ୍ଞ ଅନୁଷ୍ଠାନ କରୁଥିଲେ, ରାଜସୀୟ ଯଜ୍ଞ, ଅଶ୍ୱମେଧ ଯଜ୍ଞ ଆଦି, ଏବଂ ସେ ଯଜ୍ଞ ଅନୁଷ୍ଠାନରେ ସମସ୍ତ ପ୍ରଜାମାନେ ଅଂଶଗ୍ରହଣ କରୁଥିଲେ ଏବଂ ସମସ୍ତେ ଯଜ୍ଞର ଫଳକୁ ପ୍ରାପ୍ତ ହେଉଥିଲେ। କିନ୍ତୁ ଯେତେବେଳେ ଦ୍ୱାପର ଯୁଗ ଆସିଲା, ସେତେବେଳେ ଲୋକମାନଙ୍କର ଆୟୁ ଆହୁରି କମିଗଲା, ଆହୁରି 10 ଗୁଣ, ଅର୍ଥାତ୍ ଦ୍ୱାପର ଯୁଗରେ ଲୋକମାନଙ୍କର ଆୟୁ ହେଲା 1,000 ବର୍ଷ। ତେଣୁ ଦ୍ୱାପର ଯୁଗରେ ଯୁଗ ଧର୍ମ ହେଲା ଅର୍ଚ୍ଚନା, ଭଗବାନଙ୍କର ଶ୍ରୀ ବିଗ୍ରହ ବା ମୂର୍ତ୍ତିଙ୍କର ପୂଜା ଅର୍ଚ୍ଚନା, ମନ୍ଦିରମାନଙ୍କରେ ଦେବାଳୟମାନଙ୍କରେ ମୂର୍ତ୍ତିର ପୂଜା। କିନ୍ତୁ ଯେତେବେଳେ କଳିଯୁଗ ଆସିଲା, କଳିଯୁଗରେ 25 ଭାଗ ଧର୍ମ 75 ଭାଗ ଅଧର୍ମ, ଏବଂ କଳିଯୁଗର ଅଗ୍ରଗତି ସଙ୍ଗେ ସଙ୍ଗେ ଏହି 25 ଭାଗ ଧର୍ମ କମିଯାଇ ତାହା ଶୂନ୍ୟରେ ପରିଣତ ହୋଇଯିବ ଏବଂ ଶତକଡ଼ା 100 ଭାଗ ଅଧର୍ମ। ସେଥିପାଇଁ କଳିଯୁଗର ଲୋକମାନଙ୍କର ଆୟୁ ଆହୁରି 10 ଗୁଣ କମିଗଲା। ତେଣୁ କଳିଯୁଗରେ ସାଧାରଣତଃ ଲୋକମାନଙ୍କର ଆୟୁ 100 ବର୍ଷ। ତେବେ କଳିଯୁଗର ଅଗ୍ରଗତି ସଙ୍ଗେ ସଙ୍ଗେ ଏହି 100 ବର୍ଷ ଆୟୁ ଧୀରେ ଧୀରେ ମଧ୍ୟ କମ୍ ହୋଇଯିବ। ବର୍ତ୍ତମାନ ଦେଖାଯାଉଛି ଯେ ଅଧିକାଂଶ ଲୋକ ପ୍ରାୟ 80-85 ଭିତରେ ପ୍ରାୟ ଶରୀର ତ୍ୟାଗ କରୁଛନ୍ତି, କମ୍ ଲୋକ 90 ପର୍ଯ୍ୟନ୍ତ ଜୀବିତ ରହୁଛନ୍ତି, ବା ବହୁତ କମ୍ ଲୋକ 100 ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଛନ୍ତି, ପ୍ରାୟ ଦେଖାଯାଉନି ଏତେ ଲୋକ ଜୀବିତ ରହିବା 100 ବର୍ଷ ପର୍ଯ୍ୟନ୍ତ। ତେଣୁ କଳିଯୁଗର ଅଗ୍ରଗତି ସଙ୍ଗେ ସଙ୍ଗେ ଲୋକମାନଙ୍କର ଆୟୁ ଧୀରେ ଧୀରେ 100 ବର୍ଷରୁ କମି କମି ଶେଷ ବେଳକୁ ମାତ୍ର 20-25 ବର୍ଷ ରହିଯିବ, ଏବଂ ସେହି ତୁଳନାରେ ଲୋକମାନଙ୍କର ଉଚ୍ଚତା ଏବଂ ଶାରୀରିକ ଶକ୍ତି ଏସବୁ ମଧ୍ୟ କ୍ଷୀଣ ହୋଇଯିବ। ପୂର୍ବକାଳରେ ଲୋକମାନେ ବହୁତ ଉଚ୍ଚା ଥିଲେ ଏବଂ ସେମାନଙ୍କର ଶାରୀରିକ ଶକ୍ତି ମଧ୍ୟ ଅଧିକ ଥିଲା, କିନ୍ତୁ ବର୍ତ୍ତମାନ ଲୋକମାନଙ୍କର ଉଚ୍ଚତା ମଧ୍ୟ କମି କମି ଯାଉଛି, ଶାରୀରିକ ଶକ୍ତି ମଧ୍ୟ କମି କମି ଯାଉଛି। କଳିଯୁଗର ଶେଷ ବେଳକୁ ଲୋକମାନଙ୍କର ଉଚ୍ଚତା ହୁଏତ 2-3 ଫୁଟ ରହିଯିବ ଏବଂ ସେମାନଙ୍କର ଶକ୍ତି ଆହୁରି କ୍ଷୀଣ ହୋଇଯିବ। ତେବେ ଯାହା ହେଉ, ତେଣୁ କଳିଯୁଗର ଯୁଗ ଧର୍ମ ଯଜ୍ଞ ଅନୁଷ୍ଠାନ କଳିଯୁଗରେ କରିବା ସମ୍ଭବପର ନୁହେଁ, ବା ଯଜ୍ଞ ଅନୁଷ୍ଠାନ କଲେ ମଧ୍ୟ ତାହା ସଫଳ ହେବ ନାହିଁ କଳିଯୁଗରେ। କାରଣ ଯଜ୍ଞ ଅନୁଷ୍ଠାନରେ ଯେଉଁ ବେଦମନ୍ତ୍ର ଉଚ୍ଚାରଣ କରାଯାଏ, ସେ ବେଦମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ କରିବା ପାଇଁ ଉପଯୁକ୍ତ ବ୍ରାହ୍ମଣ କଳିଯୁଗରେ ନାହାନ୍ତି, ତେଣୁ ସେ ବେଦମନ୍ତ୍ର ବିଫଳ ହୋଇଯାଉଛି କଳିଯୁଗରେ। ତେଣୁ ଯେତେ ସବୁ ଆମର କର୍ମକାଣ୍ଡୀୟ ପଦ୍ଧତି ରହିଛି, ଏସବୁ ଦୋଷଯୁକ୍ତ ହେଉଛି। ବେଦରେ ବର୍ଣ୍ଣିତ କର୍ମକାଣ୍ଡୀୟ ପଦ୍ଧତି ସବୁ ଦୋଷଯୁକ୍ତ। ଯେତେବେଳେ ଭଗବାନ ବାମନ ଦେବ ବଳି ମହାରାଜଙ୍କର ଯଜ୍ଞସ୍ଥଳରେ ଆସି ଉପସ୍ଥିତ ହୋଇଥିଲେ ଏବଂ ଯଜ୍ଞସ୍ଥଳରେ ବଳି ମହାରାଜଙ୍କଠାରୁ ତ୍ରିପାଦ ଭୂମି ଯାଚନା କରିଥିଲେ, ସେତେବେଳେ ବଳି ମହାରାଜଙ୍କଠାରୁ ତ୍ରିପାଦ ଭୂମି ନେବା ଛଳରେ ଭଗବାନ ବାମନ ଦେବ ତ୍ରିଲୋକକୁ ଅଧିକାର କରିଥିଲେ ଏବଂ ତା ସହିତ ସେ ବଳି ମହାରାଜଙ୍କୁ ପାତାଳକୁ ପ୍ରେରଣ କରିଥିଲେ, ପାତାଳ ଲୋକକୁ, ଅର୍ଥାତ୍ ଅତଳ ବିତଳ ସୁତଳ ସୁତଳ ଲୋକ ହେଉଛି ବଳି ମହାରାଜଙ୍କର ସ୍ଥାନ। ଏବେ ବି ବଳି ମହାରାଜ ସେଠାରେ ନିବାସ କରୁଛନ୍ତି, ତେଣୁ ସେ ସୁତଳ ଲୋକକୁ ପ୍ରେରଣ କରିଥିଲେ ଭଗବାନ ବାମନଦେବ। ତେବେ ଯେତେବେଳେ ଏ ଘଟଣା ଘଟିତ ହେଲା, ସେତେବେଳେ ବଳି ମହାରାଜ ଯେଉଁ ଯଜ୍ଞ ଅନୁଷ୍ଠାନ କରୁଥିଲେ ସେଥିରେ ବାଧା ଉତ୍ପନ୍ନ ହେଲା, ତେଣୁ ଭଗବାନ ବାମନଦେବ ବଳି ମହାରାଜଙ୍କୁ ସୁତଳ ଲୋକକୁ ପ୍ରେରଣ କରି ଏବଂ ତାଙ୍କର ତାଙ୍କୁ ଆଶୀର୍ବାଦ ପ୍ରଦାନ କରି ସ୍ୱର୍ଗର ରାଜା ଇନ୍ଦ୍ରଙ୍କଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କରି ଭଗବାନ ନିଜେ ସ୍ୱୀକାର କରିଥିଲେ ଯେ ବଳି ମହାରାଜଙ୍କର ସୁତଳ ଲୋକରେ ସେ ଦ୍ୱାରପାଳ ହୋଇ ରହିଲେ। ବଳି ମହାରାଜ ମାତ୍ର ତ୍ରିପାଦ ଭୂମି ପ୍ରଦାନ କଲେ ଭଗବାନ ବାମନଦେବଙ୍କୁ, କିନ୍ତୁ ତାର ପ୍ରତିବଦଳରେ ଭଗବାନ ବାମନଦେବ ସ୍ୱର୍ଗଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କଲେ ବଳି ମହାରାଜଙ୍କୁ। ତେବେ ଏହି ଘଟଣା ଯେତେବେଳେ ଘଟିତ ହେଲା, ସେତେବେଳେ ବଳି ମହାରାଜଙ୍କ ଯଜ୍ଞରେ ବାଧା ଉତ୍ପନ୍ନ ହେଲା, ତେଣୁ ଶୁକ୍ରାଚାର୍ଯ୍ୟ ଯିଏକି ବଳି ମହାରାଜଙ୍କର ପୁରୋହିତ ଥିଲେ, ଭଗବାନ ବାମନଦେବ ତାଙ୍କୁ ପ୍ରଶ୍ନ କଲେ ଯେ ଶୁକ୍ରାଚାର୍ଯ୍ୟ, ବର୍ତ୍ତମାନ ବଳି ମହାରାଜଙ୍କର ଯଜ୍ଞରେ ବାଧା ଉତ୍ପନ୍ନ ହେଲା, ତେଣୁ କ'ଣ କଲେ ଏ ଯେଉଁ ଦୋଷ ଉତ୍ପନ୍ନ ହେଲା ଯଜ୍ଞ ଅନୁଷ୍ଠାନରେ ସେ ଦୋଷ ଦୂରୀଭୂତ ହେବ? ସେତେବେଳେ ଶୁକ୍ରାଚାର୍ଯ୍ୟ ନିଜେ ଉତ୍ତର ଦେଇଥିଲେ ଯେ ହେ ପ୍ରଭୁ, ଯେତେ ସବୁ କର୍ମକାଣ୍ଡୀୟ ପଦ୍ଧତି ରହିଛି ଏସବୁ ଦୋଷଯୁକ୍ତ, କେହି ତାହାକୁ ପୂର୍ଣ୍ଣ ଭାବରେ ପାଳନ କରିପାରିବେ ନାହିଁ, କେଉଁଠି ନା କେଉଁଠି କିଛି ଦୋଷ ରହିଯିବ, କିନ୍ତୁ ସେ ଦୋଷ କିପରି ଭାବରେ ଦୂର ହେବ ନା ଆପଣଙ୍କ ନାମ ସଂକୀର୍ତ୍ତନ ହେଲେ ସେ ଦୋଷ ସବୁ ଦୂରୀଭୂତ ହୋଇଯିବ। ତେଣୁ ଆମେ ଯେତେ ସବୁ କର୍ମକାଣ୍ଡୀୟ ବିଧିବିଧାନ ଅନୁଷ୍ଠାନ କରୁଛେ ସେଥିରେ ଯଦି ଭଗବାନଙ୍କର ନାମ ସଂକୀର୍ତ୍ତନ ଯଜ୍ଞ ଅନୁଷ୍ଠାନ ନ ହେଉଛି ତାହେଲେ ସେ ଦୋଷକୁ ଆମେ ଦୂରୀଭୂତ କରିପାରିବା ନାହିଁ, ତେଣୁ ଭଗବାନଙ୍କର ନାମ ସଂକୀର୍ତ୍ତନ ହିଁ ସମସ୍ତ ଦୋଷକୁ ଦୂରୀଭୂତ କରି ସମସ୍ତ କାର୍ଯ୍ୟକୁ ପବିତ୍ର କରିବା ପାଇଁ ସକ୍ଷମ। ସେଥିପାଇଁ ଶ୍ରୀମଦ୍ ଭାଗବତର ଶେଷ ଶ୍ଳୋକରେ ଶ୍ରୀ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ନାମ ସଂକୀର୍ତ୍ତନର ପ୍ରଶଂସା କରି କହୁଛନ୍ତି, ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପ ପ୍ରଣାଶନମ୍, ଯେଉଁ ଭଗବାନଙ୍କର ନାମ ସଂକୀର୍ତ୍ତନ ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ଦୂରୀଭୂତ ହୋଇଯାଏ, ପ୍ରଣାମଂ ଦୁଃଖ ସମାନମ୍, ଯେତେବେଳେ ବ୍ୟକ୍ତି ଭଗବାନଙ୍କ ଚରଣରେ ମସ୍ତକ ଅବନତ କରେ, ପ୍ରଣାମ କରେ, ତାର ସମସ୍ତ ଦୁଃଖ ଦୂରୀଭୂତ ହୋଇଯାଏ। ତଂ ପ୍ରଣାମି ହରି ପରମ, ତେଣୁ ମୁଁ ଭଗବାନ ସେହି ପରମ ପୁରୁଷ ଭଗବାନ ହରିଙ୍କ ଚରଣରେ ମୋର ପ୍ରଣତି ନିବେଦନ କରୁଛି। ତେଣୁ ସେ ନାମ ସଂକୀର୍ତ୍ତନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ତେଣୁ ଏଇ ହରିକୃଷ୍ଣ ମହାମନ୍ତ୍ର, ଏ ହରିନାମ ସଂକୀର୍ତ୍ତନ, ତାହା ହେଉଛି କଳିଯୁଗର ଯୁଗଧର୍ମ, ତାହିଁ ହେଉଛି ନାମ ଯଜ୍ଞ। ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟରେ ଜଜନ୍ତି ହି ସୁମେଧସା, ଯେଉଁମାନେ ଉତ୍ତମ ବୁଦ୍ଧି ସମ୍ପନ୍ନ ସେମାନେ କଳିଯୁଗରେ ଏହି ସଂକୀର୍ତ୍ତନ ଯଜ୍ଞ ମାଧ୍ୟମରେ ଭଗବାନ ହରିଙ୍କର, ବିଷ୍ଣୁଙ୍କର, କୃଷ୍ଣଙ୍କର ପୂଜା କରିଥାନ୍ତି। ତେଣୁ ଏହି ନାମ ସଂକୀର୍ତ୍ତନ ଯଜ୍ଞ, ଏପରିକି ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ମଧ୍ୟ କହୁଛନ୍ତି, ଯଜ୍ଞାନଂ ଜପ ଯଜ୍ଞୋସ୍ମି, ସମସ୍ତ ଯଜ୍ଞ ମଧ୍ୟରେ ମୁଁ ହେଉଛି ଜପ ଯଜ୍ଞ। ତେଣୁ ଭଗବାନଙ୍କର ନାମ ଆମେ ଜପ କରିପାରିବା ଏବଂ ଯେତେବେଳେ ଏକତ୍ରିତ ହେଉଛେ କୀର୍ତ୍ତନ କରିପାରିବା, ତାହା ହେଉଛି ସଂକୀର୍ତ୍ତନ। ତେବେ ନୈମେଶ୍ୱରଣର ଏକତ୍ରିତ ମୁନିଗଣ ଯେତେବେଳେ ଦେଖିଲେ ଯେ ଯଜ୍ଞ ଅନୁଷ୍ଠାନ ବିଫଳ ହୋଇଗଲା, ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେବା ସ୍ଥାନରେ ଯଜ୍ଞ ଅଗ୍ନିରୁ ଧୂମ୍ର ନିର୍ଗତ ହେଉଛି, ତେଣୁ ସେମାନେ ବୁଝିଗଲେ କଳିଯୁଗର ପ୍ରଭାବ ବର୍ତ୍ତମାନ ଅନୁଭୂତ ହେଇସାରିଲାଣି, ଯଜ୍ଞ ଅନୁଷ୍ଠାନ କଳିଯୁଗରେ ସଫଳ ହେବନି। ତେଣୁ ସେମାନେ ରୋମହର୍ଷଣଙ୍କର ପୁତ୍ର ଶ୍ଳଶ୍ରୁତ ଗୋସ୍ୱାମୀଙ୍କ ନିକଟରେ ପ୍ରଶ୍ନ କଲେ, ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ପ୍ରଶ୍ନ କଲେ। କାରଣ ସେମାନେ ଚାହୁଁଥିଲେ ଭଗବାନଙ୍କର ନାମ ସଂକୀର୍ତ୍ତନ, ତାଙ୍କର ଲୀଳା କୀର୍ତ୍ତନ ଶ୍ରବଣ କରି ସେମାନେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବେ ଏବଂ ନିଜର ଜୀବନକୁ ଧନ୍ୟ କରିବେ। ନିଶ୍ରେୟ ସାହାୟ ଲୋକସ୍ୟ, ତାଦ୍ୱାରା ଭଗବାନଙ୍କର କଥା ଶ୍ରବଣ ଦ୍ୱାରା ବ୍ୟକ୍ତିର ନିଜର ମଙ୍ଗଳ ହେବ ଏବଂ ସମସ୍ତ ମାନବ ସମାଜର ମଧ୍ୟ ମଙ୍ଗଳ ହେବ। ସେଥିପାଇଁ ମୁନିଋଷିମାନେ ଶ୍ଳଶ୍ରୁତ ଗୋସ୍ୱାମୀଙ୍କୁ 6 ମହତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ ଏବଂ ସେହି ପ୍ରଶ୍ନମାନଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା। ସେ ପ୍ରଶ୍ନଟି ମୁନିମାନେ ଶ୍ରୀଲସ୍ୱତ ଗୋସ୍ୱାମୀଙ୍କୁ କରି କହୁଛନ୍ତି ଯେ, ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣି ଧର୍ମ ବର୍ମଣି ସ୍ୱାକାଷ୍ଠଂ ଅଧୁନ ପେତେ ଧର୍ମ କଂ ଶରଣଂ ଗତଃ। ତେଣୁ ମୁନିମାନେ ଶ୍ରୀଲସ୍ୱତ ଗୋସ୍ୱାମୀ କହୁଛନ୍ତି, ହେ ମୁନିବର ବା ମୁନି ଶ୍ରେଷ୍ଠ, ଆପଣ କୃପା କରି କହନ୍ତୁ ଯେ ଯେଉଁ ଭଗବାନ ଶ୍ରୀକୃଷ୍ଣ ଧର୍ମର ରକ୍ଷକ, ଧର୍ମ ବର୍ମଣି, କାରଣ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୁଜାମ୍ୟହମ୍। ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମ ଚତୁର୍ଦିଗରେ ପରିବ୍ୟାପ୍ତ ହୁଏ, ସେତେବେଳେ ଧର୍ମ ସଂସ୍ଥାପନ କରିବା ପାଇଁ ଭଗବାନ ଆବିର୍ଭୂତ ହୋଇଥାନ୍ତି। ତେଣୁ ସେ ହେଉଛନ୍ତି ଧର୍ମର ରକ୍ଷକ। ତେଣୁ ଏହି ଧର୍ମ ସଂସ୍ଥାପନ କାହିଁକି ଆବଶ୍ୟକ ହୁଏ? ଜନସମାଜର ମଙ୍ଗଳ ପାଇଁ। ଯଦି ସଂସାରରେ ଧର୍ମ ସ୍ଥାପିତ ହେବ, ସମଗ୍ର ମାନବ ସମାଜ ସୁଖ ଶାନ୍ତିରେ ଜୀବନ ବ୍ୟତୀତ କରିବ। ଯଦି ଅଧର୍ମ ପରିବ୍ୟାପ୍ତ ହେବ, ସମସ୍ତ ମାନବ ସମାଜ ଦୁଃଖରେ ସମୟ ଅତିବାହିତ କରିବ, କଷ୍ଟରେ ଅତିବାହିତ କରିବ। ତେଣୁ ସମାଜର ମଙ୍ଗଳ ପାଇଁ, ମାନବ ସମାଜର ମଙ୍ଗଳ ପାଇଁ ଧର୍ମ ରକ୍ଷା କରିବା ଆବଶ୍ୟକ, ଧର୍ମ ସଂସ୍ଥାପନ କରିବା ଆବଶ୍ୟକ। ତେଣୁ ମୁନିମାନଙ୍କର ଏହି ଯେଉଁ ପ୍ରଶ୍ନ ଶ୍ଳଶ୍ରୁତ ଗୋସ୍ୱାମୀଙ୍କୁ, ତାହା ଥିଲା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ତେଣୁ ସେମାନେ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଯିଏକି ଧର୍ମର ରକ୍ଷକ, ସେ ଯେତେବେଳେ ସ୍ୱାକାଷ୍ଠଂ ଅଧୁନ ପେତେ, ସେ ବର୍ତ୍ତମାନ ତାଙ୍କର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଅର୍ଥାତ୍ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଲେ, ସେ ଧର୍ମ ସଂସ୍ଥାପନ କଲେ ଏ ସଂସାରରେ। ଧର୍ମ ସଂସ୍ଥାପନ କରି ଯେତେବେଳେ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଧର୍ମ କଂ ଶରଣଙ୍ଗତ, ଭଗବାନ କୃଷ୍ଣ ଧରାଧାମ ତ୍ୟାଗ କରି ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଧର୍ମ କାହାର ଶରଣକୁ ଗଲା, ଅର୍ଥାତ୍ ଧର୍ମ କେଉଁଠାରେ ଆଶ୍ରୟ ଗ୍ରହଣ କଲା। ଅନ୍ୟ ପକ୍ଷରେ କହିଲେ ଯେ କଳିଯୁଗର ଲୋକମାନେ, କାରଣ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଏହି ପୃଥିବୀକୁ ତ୍ୟାଗ କରି ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ତାପରେ କଳିଯୁଗର ପ୍ରବେଶ ହେଲା। ଦ୍ୱାପର ଯୁଗର ଶେଷରେ ଭଗବାନ କୃଷ୍ଣ ଆବିର୍ଭୂତ ହୋଇଥିଲେ। ତେଣୁ ଭଗବାନ କୃଷ୍ଣ ଚାଲିଯିବା ପରେ କଳିଯୁଗ ପ୍ରବେଶ କଲା ଏ ସଂସାରରେ। ସେଥିପାଇଁ ମୁନିମାନଙ୍କର ପ୍ରଶ୍ନ ଯେ କଳିଯୁଗର ଲୋକମାନେ ସେମାନେ କେଉଁଠାରୁ ଧର୍ମକୁ ପ୍ରାପ୍ତ ହେବେ, କେଉଁଠାରେ ଧର୍ମ ଆଶ୍ରୟ ଗ୍ରହଣ କରିଛି? ତେଣୁ ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା। କାରଣ ଆମେ ଦେଖୁ କଳିଯୁଗରେ ଅନେକ ପ୍ରକାର ଧର୍ମ, ଅନେକ ପ୍ରକାର ମତବାଦ, ଅନେକ ପ୍ରକାର ସମ୍ପ୍ରଦାୟ। ତେଣୁ ସାଧାରଣ ଭାବରେ ଲୋକମାନେ ଭ୍ରମିତ, କେଉଁ ଧର୍ମକୁ ଗ୍ରହଣ କରିବେ, କେଉଁ ସମ୍ପ୍ରଦାୟକୁ ଗ୍ରହଣ କରିବେ, କେଉଁ ମତବାଦକୁ ଗ୍ରହଣ କରିବେ, କିଏ ସେ ତାଙ୍କୁ ଧର୍ମର ମାର୍ଗ ପ୍ରଦର୍ଶନ କରିବ। ଅନେକ ସମୟରେ କଳିଯୁଗରେ ଦେଖାଯାଉଛି ତଥାକଥିତ ସାଧୁ ବା ତଥାକଥିତ ଆଧ୍ୟାତ୍ମିକ ବ୍ୟକ୍ତିମାନେ ସେମାନେ ଜନତାକୁ ବିଭ୍ରାନ୍ତ କରୁଛନ୍ତି, ଧର୍ମ ନାମରେ ବିଭ୍ରାନ୍ତ କରୁଛନ୍ତି। ତେଣୁ ସାଧାରଣ ଭାବରେ ଲୋକମାନେ ଯେ ବିଭ୍ରାନ୍ତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ମୁନିମାନେ ଏ କଥାକୁ ମନେ ରଖି ଜଗତର କଲ୍ୟାଣ ପାଇଁ ସେମାନେ ଏ ପ୍ରଶ୍ନ ରଖିଲେ ସ୍ୱତ ଗୋସ୍ୱାମୀଙ୍କ ନିକଟରେ, ଯେ କଳିଯୁଗର ଲୋକମାନେ କେଉଁଠାରୁ ଧର୍ମ ମାର୍ଗକୁ ପ୍ରାପ୍ତ ହେବେ, ଧର୍ମ କେଉଁଠାରେ ଆଶ୍ରୟ ଗ୍ରହଣ କରିଛି କଳିଯୁଗରେ। ତେଣୁ ସ୍ୱତ ଗୋସ୍ୱାମୀ ମୁନିମାନଙ୍କର ଏ ପ୍ରଶ୍ନ ଶ୍ରବଣ କରି ଅତ୍ୟନ୍ତ ଆନନ୍ଦିତ ହେଲେ। ତେଣୁ ସ୍ୱତ ଗୋସ୍ୱାମୀ ମୁନିମାନଙ୍କର ପ୍ରଶ୍ନର ଭୂୟସୀ ପ୍ରଶଂସା କରି କହୁଛନ୍ତି ଯେ ହେ ମୁନିଗଣ, ଆପଣମାନେ ଯେଉଁ ପ୍ରଶ୍ନ କରିଛନ୍ତି ସେଥିପାଇଁ ଆପଣମାନଙ୍କୁ ସାଧୁବାଦ। କାହିଁକି ନା ଆପଣମାନଙ୍କର ପ୍ରଶ୍ନ ନିଜର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ। ଅନେକ ସମୟରେ ଆମେ ଦେଖୁ କେହି କେହି ବ୍ୟକ୍ତି କୌଣସି ସାଧୁଙ୍କ ନିକଟକୁ ଯାଇ ନିଜର ଦୁଃଖ ଦୂର କରିବା ପାଇଁ ସେ ପ୍ରଶ୍ନ କରିଥାନ୍ତି। ତେଣୁ ସେମାନେ ନିଜ ପାଇଁ ପ୍ରଶ୍ନ କରିଥାନ୍ତି, ନିଜ ସ୍ୱାର୍ଥ ପାଇଁ କରିଥାନ୍ତି। କିନ୍ତୁ ମୁନିମାନେ ଯେଉଁ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ସେଥିରେ